ఆకాశవాణి ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତ ଶକ୍ତିକେନ୍ଦ୍ରରେ ପରିଣତ ହେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବାକୁ ସରକାର ବଦ୍ଧପରିକର ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀରେ ଟ୍ରେଡ୍ କନେକ୍ଟ ଇ ପ୍ଲାଟଫର୍ମର ଲୋକାର୍ପଣ କଲେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ। ରୁଷରେ ଅନୁଷ୍ଠିତ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଲେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ। ଏବଂ ଭିଏତନାମରେ ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ ମୃତ୍ୟୁ ସଂଖ୍ୟା 155କୁ ବୃଦ୍ଧି। ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତ ଶକ୍ତିକେନ୍ଦ୍ରରେ ପରିଣତ ହେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗ୍ରେଟର ନୋଏଡାଠାରେ ସେମିକନ୍ ଇଣ୍ଡିଆ 2024କୁ ଆଜି ଉଦ୍ଘାଟନ କରି ସେ କହିଛନ୍ତି, ବର୍ତ୍ତମାନର ଯୁଗ ହେଉଛି ସିଲିକନ୍ କୂଟନୀତିର। ଦେଶରେ ଚିପ୍ ଉତ୍ପାଦନ ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ଯନ୍ତ୍ରରେ ଭାରତ ନିର୍ମିତ ଚିପ୍କୁ ସନ୍ନିବେଶିତ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଦେଶରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପକୁ ତ୍ୱରାନ୍ୱିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରୋନିକ୍ସ କ୍ଷେତ୍ର $500 ବିଲିୟନ୍ରେ ପହଞ୍ଚବ ବୋଲି ଲକ୍ଷ୍ୟ ରଖାଯାଇଛି, ଫଳରେ 60 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଡିଜିଟାଲ୍ ଇଣ୍ଡିଆ ଟେଲିକମ୍ ମାଧ୍ୟମରେ ଭାରତ ସବୁ ନାଗରିକଙ୍କ ପାଇଁ ପ୍ରଯୁକ୍ତିକୁ ନିକଟତର କରାଇପାରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ପ୍ରାରମ୍ଭିକ ଗ୍ରାମ ଭାବେ ପରିଗଣିତ କରାଯାଇ ସେଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବାକୁ ସରକାର ବଦ୍ଧପରିକର। ନୂଆଦିଲ୍ଲୀରେ ସୀମାନ୍ତ ଅଞ୍ଚଳ ବିକାଶ ସମାବେଶରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ଭାରତର ବିଭିନ୍ନ ଭୌଗୋଳିକ ସ୍ଥିତିରେ ଥିବା ଗ୍ରାମଗୁଡ଼ିକ ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମଗୁଡ଼ିକର ବିକାଶ କରିବା ପାଇଁ ସୀମାନ୍ତ ଅଞ୍ଚଳର ବିକାଶର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ ସୀମାନ୍ତ ଅଞ୍ଚଳ ବିକାଶ ଯୋଜନାରେ ଅଧୀନରେ 8500 କିଲୋମିଟର ଉର୍ଦ୍ଧ୍ୱ ସଡ଼କ ପଥ ଏବଂ 400 ସ୍ଥାୟୀ ସେତୁ ନିର୍ମାଣ କରାଯାଇଛି। ବିଶ୍ୱର ସର୍ବବୃହତ୍ ଟନେଲ ଅଟଳ ଟନେଲ, ସେଲା ଟନେଲ ଏବଂ ସିକୁନ୍ ଲା ଟନେଲ ଆଦି ଏହି ଯୋଜନା ଅଧୀନରେ ନିର୍ମାଣ କରାଯାଉଛି। ସେ ପୁଣି କହିଛନ୍ତି, ଲଦାଖକୁ ଜାତୀୟ ବିଦ୍ୟୁତ୍ ଗ୍ରିଡ୍ ସହ ସଂଯୋଗ କରିବା ନିମନ୍ତେ ସରକାର 220 କିଲୋଭୋଲ୍ଟ ଶ୍ରୀନଗର ଲେହ ବିଦ୍ୟୁତ୍ ଲାଇନ୍ ସଂଯୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ବିଦ୍ୟୁତ୍ ଯୋଗାଣ ଏବଂ ବଣ୍ଟନ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରିଛି। ସେଠାରେ ଭାରତ ନେଟ୍ ବ୍ରଡ୍ବ୍ୟାଣ୍ଡ ପ୍ରକଳ୍ପ ଅଧୀନରେ 1500ରୁ ଉର୍ଦ୍ଧ୍ୱ ଗ୍ରାମଗୁଡ଼ିକୁ ହାଇସ୍ପିଡ୍ ଇଷ୍ଟରନେଟ୍ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ 7000ରୁ ଉର୍ଦ୍ଧ୍ୱ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଇଷ୍ଟରନେଟ୍ ସଂଯୋଗ ବ୍ୟବସ୍ଥା ହୋଇପାରିଛି। କେନ୍ଦ୍ର ପକ୍ଷରୁ ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଏହି ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି, କେନ୍ଦ୍ର ସରକାର ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ପର୍ଯ୍ୟଟନ ବ୍ୟବସ୍ଥାକୁ ଗୁରୁତ୍ୱାରୋପ କରିଛନ୍ତି। 2020ରୁ 2023 ମଧ୍ୟରେ ଲଦାଖ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା 30% ବୃଦ୍ଧି ପାଇଛି। ସେହିପରି ଗତ କିଛି ବର୍ଷ ମଧ୍ୟରେ କାଶ୍ମୀରରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଶତିତ ଭାବେ ବୃଦ୍ଧି ଘଟିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସେ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସ୍ୱିଡେନ୍ର ନୂଆ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ମାରିଆ ଷ୍ଟେନେରଗାର୍ଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡକ୍ଟର ଜୟଶଙ୍କର ତାଙ୍କ ବାର୍ତ୍ତାରେ ଭାରତ ଓ ସ୍ୱିଡେନ୍ ମଧ୍ୟରେ ଭାଗିଦାରିତା ସମ୍ପର୍କ ଆହୁରି ଦୃଢ଼ୀଭୂତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ନୂଆଦିଲ୍ଲୀରେ ଟ୍ରେଡ୍ କନେକ୍ଟ ଇ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଆନ୍ତର୍ଜାତିକ ସ୍ତରରେ ବ୍ୟବସାୟକୁ ସୁଗମ କରିବା ପାଇଁ ଏହି ଇ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି। ଏହି ଅନ୍ଲାଇନ୍ ପ୍ଲାଟଫର୍ମ ବ୍ୟବସ୍ଥା ଆରମ୍ଭ ହେବା ଫଳରେ ବିଦେଶରେ ଥିବା ଯେକୌଣସି ବ୍ୟବସାୟ ସଂସ୍ଥା ସହ ମୁକ୍ତ ବାଣିଜ୍ୟ ଚୁକ୍ତି, ଭାଗିଦାରୀ ବ୍ୟବସାୟ, ସୀମାଶୁଳ୍କ ଦେୟରେ କିଣା ବିକାଶ ସହଜ ହେବ। ଏହି ଅବସରରେ ଶ୍ରୀ ଗୋଏଲ କହିଛନ୍ତି, ଏହି ବ୍ୟବସ୍ଥା ବିଦେଶରେ ଥିବା ବିଭିନ୍ନ ମନ୍ତ୍ରଣାଳୟ, ଶିଳ୍ପ ଓ ବ୍ୟବସାୟ ସଂସ୍ଥା ସହ ବ୍ୟାପକ ସହଯୋଗିତା ବୃଦ୍ଧି ହୋଇପାରିବ। ଏହି ଇ ପ୍ଲାଟଫର୍ମ ଭବିଷ୍ୟତ ବ୍ୟବସାୟ ଭିତ୍ତିକ ସୂଚନା ଓ ତଥ୍ୟର ଆଦାନ ପ୍ରଦାନ କରିପାରିବ। ଆଗାମୀ ଦିନରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ସରକାରୀ ଭାଷାରେ ଏହି ଇ ପ୍ଲାଟଫର୍ମ ପରିଚାଳନା କରାଯିବ। ଇ ପ୍ଲାଟଫର୍ମ ବ୍ୟବସ୍ଥା ଲୋକାର୍ପଣ ହେବା ଫଳରେ ବିଶ୍ୱ ବଜାରରେ ଭାରତର ଭାଗିଦାରିତା ଦୃଢ଼ୀଭୂତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ ଆଶା ପ୍ରକାଶ କରିଛନ୍ତି। ସେଣ୍ଟ ପିଟର୍ସବର୍ଗଠାରେ ଅନୁଷ୍ଠିତ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଦେଶର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ଡୋଭାଲ କହିଛନ୍ତି ବର୍ତ୍ତମାନ ବିଶ୍ୱରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଏବଂ ସନ୍ତାସବାଦ ଆଦି ସମସ୍ୟାର ଆହ୍ୱାନକୁ ମୁକାବିଲା କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ପକ୍ଷରୁ ନିକଟରେ ଦିଆଯାଇଥିବା ବିବୃତ୍ତି ପରିପ୍ରେକ୍ଷୀରେ ଶ୍ରୀ ଡୋଭାଲ କହିଛନ୍ତି ୟୁକ୍ରେନ୍ରେ ଉପୁଜିଥିବା ବିବାଦର ସମାଧାନ ଦିଗରେ ଭାରତ ଏବଂ ଚୀନ୍ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଗତମାସରେ ୟୁକ୍ରେନ୍ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ୟୁକ୍ରେନ୍ ଏବଂ ରୁଷ ଉଭୟ ଚାଲିଥିବା ସଂଘର୍ଷକୁ ହିଁ ସମାଧାନ କରିପାରିବେ। ଶ୍ରୀ ମୋଦି ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଦିଲ୍ଲୀର ଏକ ଅଦାଲତ ମଦ ଦୁର୍ନୀତି ମାମଲାରେ ଜଡ଼ିତ ଆମ୍ ଆଦମୀ ପାର୍ଟି ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବିଚାର ବିଭାଗୀୟ ହାଜତ ସମୟସୀମା ଆସନ୍ତା 25 ତାରିଖକୁ ବୃଦ୍ଧି କରିଛନ୍ତି। କେଜରିୱାଲଙ୍କୁ ତିହାର ଜେଲ୍ରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ ଆଭିନ୍ୟୁ ଅଦାଲତରେ ହାଜର କରାଯାଇଥିଲା। କେନ୍ଦ୍ର ତଦନ୍ତ ବ୍ୟୁରୋ ପକ୍ଷରୁ ଆଗତ ଅଭିଯୋଗକ୍ରମେ ରାଜ ଆଭିନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି କାବେରୀ ବାୟୋଜା ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରିର ଆଜି ଶୁଣାଣି କରିବା ପରେ ଦିଲ୍ଲୀ ଅଦାଲତ ପକ୍ଷରୁ ଏହି ବିଚାର ବିଭାଗୀୟ ହାଜତ ମିଆଦ ବୃଦ୍ଧି କରାଯାଇଛି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ କେତେକଙ୍କ ବିରୁଦ୍ଧରେ ଅବକାରୀ ଦୁର୍ନୀତି ମାମଲା ଅଭିଯୋଗରେ ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା। ଅପରପକ୍ଷରେ ଆଜି ଏହି ମାମଲାରେ ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଦିଲ୍ଲୀ କୋର୍ଟ ପକ୍ଷରୁ ଜାମିନ ମଞ୍ଜୁର କରାଯାଇଛି। ରାଷ୍ଟ୍ରୀୟ ଜନତା ଦଳ ଆର୍ଜେଡି ଇଣ୍ଡିମେଣ୍ଟ ସହିତ ମିଶି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବେ। ଝାଡ଼ଖଣ୍ଡରେ ଆର୍ଜେଡି ଦାୟିତ୍ୱରେ ଥିବା ଜୟପ୍ରକାଶ ନାରାୟଣ ଯାଦବଙ୍କ ଅଧ୍ୟକ୍ଷତାରେ ରାଞ୍ଚିଠାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ବୈଠକ ପରେ ଶ୍ରୀ ଯାଦବ କହିଛନ୍ତି ଆର୍ଜେଡି ହେଉଛି ଇଣ୍ଡି ମେଣ୍ଟର ଏକ ଅଗ୍ରଣୀ ରାଜନୈତିକ ଦଳ ଏବଂ ତାଙ୍କ ଦଳ ଝାଡ଼ଖଣ୍ଡରେ ଜେଏମ୍ଏମ୍ ଏବଂ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ସହମତି ପ୍ରକାଶ କରିବ। ଆସନ ବୁଝାମଣା ନେଇ ଖୁବ୍ ଶୀଘ୍ର ନିଷ୍ପଭି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଆର୍ଜେଡି ପକ୍ଷରୁ ଆସନ ଏବଂ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ତାହାକୁ ଖୁବ୍ ଶୀଘ୍ର ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପଠାଯିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ କୀର୍ତ୍ତି ପ୍ରତାପ ସିଂଙ୍କ ନେତୃତ୍ୱରେ ଏକ 6 ଜଣିଆ ଦଳ ବର୍ଷା ପ୍ରଭାବିତ ତେଲେଙ୍ଗାନା ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦଳ ହାଇଦ୍ରାବାଦଠାରେ ଆଜି ସକାଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶାନ୍ତି କୁମାରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି ପାଣିପାଗ ବିଭାଗ ପକ୍ଷରୁ ଖୁବ୍ କମ୍ ସମୟ ଅନ୍ତରରେ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ। ବନ୍ୟା କ୍ଷୟକ୍ଷତି ଅଞ୍ଚଳରେ ଲୋକମାନଙ୍କୁ ରିଲିଫ୍ ଯୋଗାଣ ପ୍ରକ୍ରିୟାକୁ ସହଜ କରିବା ନିମନ୍ତେ କେନ୍ଦ୍ରୀୟ ଦଳ ମାର୍ଗଦର୍ଶିକା ଦେବା ପାଇଁ ସେ କହିଥିଲେ। ସେ ମଧ୍ୟ ପ୍ରଶିକ୍ଷଣ କ୍ଷେତ୍ରରେ ଏନ୍ଡିଏମ୍ଏର ସହାୟତା ଚାହିଁଥିଲେ। ସମ୍ପ୍ରତି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ 30 ଜଣଙ୍କର ମୃତ୍ୟୁ ଘଟିବା ସହ ପ୍ରାୟ 5,000 କୋଟି ଟଙ୍କାର ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ଦଳ ରାଜ୍ୟରେ 2ଟି ଗୋଷ୍ଠୀରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଭିଏତନାମରେ ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ ସଂଗଠିତ ବନ୍ୟା ଏବଂ ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 155ରେ ପହଞ୍ଚିଛି। ହାନୋଇରୁ ପ୍ରଭାବିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭିଏତନାମର ଜାତୀୟ ଜଳ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍ ରିଭରରେ ଜଳସ୍ତର ଗତ 20 ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଇଛି। ଗତକାଲି ଲାଓକାଇ ପ୍ରଦେଶର ଲାଙ୍ଗନୁ ଉପାନ୍ତ ପାର୍ବତ୍ୟ ଗ୍ରାମରେ ଭୂସ୍କଳନ ଘଟି 22 ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାସ୍ଥଳ ସର୍ଭେ କରାଯାଇ ପରିସ୍ଥିତି ଅନୁଧ୍ୟାନ କରାଯାଇଛି। ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରାୟ 141 ଜଣ ନିଖୋଜ ଥିବା ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ସେମି କଣ୍ଡକ୍ଟର କ୍ଷେତ୍ରରେ ଭାରତ ଶକ୍ତିକେନ୍ଦ୍ରରେ ପରିଣତ ହେବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବାକୁ ସରକାର ବଦ୍ଧପରିକର ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀରେ ଟ୍ରେଡ୍ କନେକ୍ଟ ଇ ପ୍ଲାଟଫର୍ମର ଲୋକାର୍ପଣ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ରୁଷରେ ଅନୁଷ୍ଠିତ ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଲେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଭିଏତନାମରେ ଘୂର୍ଣ୍ଣିଝଡ଼ ୟାଗି ପ୍ରଭାବରେ ମୃତ୍ୟୁ ସଂଖ୍ୟା 155କୁ ବୃଦ୍ଧି।